ହ୍ୟାଲୋ, ବିଶେଷ ସୂଚନା। ଓଡ଼ିଶାର ସମସ୍ତ ସମବାୟ ସମିତିରୁ ଋଣ ଆଣିଥିବା ଭାଇ ଓ ଭଉଣୀମାନଙ୍କୁ ନିବେଦନ, ଯେଉଁ ଭାଇ ଭଉଣୀମାନଙ୍କର ଋଣ ଖାତାରେ 25/6/2015କୁ ଆମର ଡ୍ୟୁ ଡେଟ୍ ଅଛି, ସେହି ତାରିଖ ପୂର୍ବରୁ ଆପଣ ଖାତାକୁ ରିନୁଆଲ କରିନିଅନ୍ତୁ, ଯାହାଫଳରେ କି ଆପଣଙ୍କୁ ରାଜ୍ୟ ସରକାରଙ୍କ ତରଫରୁ 2% ହିସାବରେ ସୁଧ ଦେବାକୁ ପଡ଼ିଥାଏ। ଯଦି ଏହି ଡେଟ୍ ପୂର୍ବରୁ ଆପଣ ନିର୍ଦ୍ଧାରିତ ସମୟ ସୀମା ଭିତରେ କରିନଥାନ୍ତି, ତାହେଲେ ଆପଣଙ୍କୁ 13.50 ଲାଗୁ କରାଯିବ। ତେଣୁ ଆପଣ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ଆପଣଙ୍କ ଖାତାକୁ ରିନୁଆଲ କରିନିଅନ୍ତୁ। ସମବାୟ ସମିତି ତରଫରୁ ଆପଣଙ୍କୁ ବିଶେଷ ସୂଚନା।